ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রিস্ট বহুমূল্য নামের শুভেচ্ছা জনাই আজ এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে। আপনার মতামত নিমন্তে বিশেষ ধন্যবাদ। আপনার প্রশ্নর উত্তর আমি পত্র মাধ্যমে পঠাই সারিছু, তা বোধহয় আপনার হস্তগত হয়ে সারিথিব, কিন্তু আমার অনুরোধ আপনার প্রভু যীশুঙ্ক বিষয়ে জাণিবা সঙ্গে সঙ্গে প্রভু যীশুঙ্ক জাণিবা নিমন্তে ଚେଷ୍ଟା କରନ୍ତୁ, ତାହେଲେ ଆପଣ ପାପରୁ ଉଦ୍ଧାରପ୍ରାପ୍ତ ହୋଇ ଅନନ୍ତ ଜୀବନର ଅଧିକାରୀ ହୋଇପାରିବେ, ଆଉ ସେହି ସ୍ୱର୍ଗ ରାଜ୍ୟର ଅଧିକାରୀ ହୋଇପାରିବେ। ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଆଉ ସେମାନଙ୍କୁ ଆମମାନଙ୍କ ସହିତ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତାରେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ, ତୁମର ପ୍ରଶଂସା କରୁଅଛୁ। ପ୍ରଭୁ, ତୁମର ଅସୀମ ଦୟା, ତୁମର ଅନୁଗ୍ରହ ହେତୁ ତୁମେ ଆମମାନଙ୍କୁ ପୁନର୍ବାର ତୁମର ବାକ୍ୟ ଶୁଣିବା ପାଇଁ ଏବଂ ଅଧ୍ୟୟନ କରିବା ପାଇଁ ସୁଯୋଗ ଦେଇଅଛ, କାରଣ ପ୍ରଭୁ ତୁମେ ଚାହୁଁନେ ଆମମାନେ ବିନଷ୍ଟ ହେଉ, ଆଉ ପ୍ରଭୁ ତୁମେ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ଚାହୁଁ। ତୁମେ ଆଜି ମଧ୍ୟ ଆମମାନଙ୍କର ଉଦ୍ଧାର ନିମନ୍ତେ ଅପେକ୍ଷା କରି ବସିଅଛ। ପ୍ରଭୁ ତୁମେ ଆମମାନଙ୍କୁ ସେହି ହୃଦୟ ଦିଅ ଯେପରି ଆମମାନେ ନିଜର ଦୋଷ ଦୁର୍ବଳତା ନିମନ୍ତେ ଅନୁତପ ହୃଦୟ ନେଇ ଯେପରି ଆମେ ତୁମ ନିକଟବର୍ତ୍ତୀ ହେବୁ, ଏବଂ ପ୍ରଭୁ ଯେପରି ତୁମଠାରୁ ଉଦ୍ଧାରପ୍ରାପ୍ତ ହୋଇ ପ୍ରଭୁ ସେହି ସ୍ୱର୍ଗୀୟ ଆନନ୍ଦର ଏବଂ ସ୍ୱର୍ଗୀୟ ବିଭବର ଅଂଶୀ ହେବାକୁ ପାରିବୁ, ସେ ଅନନ୍ତ ଜୀବନର ଅଧିକାରୀ ହେବାକୁ ପାରିବୁ, ସେ ଆଶୀର୍ବାଦ ଦାନ କର। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତାର 22 ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ଖ୍ରୀଷ୍ଟଙ୍କ କୃଶବିଧକରଣ। ଏହି ଗୀତଟି କୃଶର ଗୀତ ଭାବେ ପରିଚିତ କାରଣ ଏହା ଅତି ସ୍ୱଷ୍ଟ ତଥା ବିଧିବଦ୍ଧ ଭାବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୃଷାର୍ପିତର ବିଷୟକୁ ଭାବାଣୀ ଆକାରରେ ପ୍ରକାଶ କରେ। ଏହା ବାସ୍ତବରେ ଆଦିପୁସ୍ତକର 22 ପର୍ବ ଓ ଜିସାଇ ପୁସ୍ତକର 53 ପର୍ବ ସହିତ ଯୋଗାଯୋଗ ସ୍ଥାପନ କରେ। ଏହି ଗୀତରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ସେହି କୃଷାର୍ପିତ ସମୟର ଗଭୀର ଦୁଃଖ ଓ ଯାତନା ତଥା ହୃଦୟର ଦାରୁଣ ବ୍ୟଥା ଓ ଚିନ୍ତାଧାରା ପ୍ରକାଶିତ ହୋଇଅଛି, ଯାହାକି ଶାସ୍ତ୍ରର ଅନ୍ୟ କୌଣସି ଅଂଶରେ କିମ୍ବା ସୁସମାଚାର ମଧ୍ୟରେ ମଧ୍ୟ ଆପଣ ଲକ୍ଷ୍ୟ କରିବାକୁ ପାରିବେ ନାହିଁ। ଅନେକ ବିଦ୍ୱାନମାନେ ବିଶ୍ୱାସ କରନ୍ତି ଯେ ପ୍ରକୃତରେ ପ୍ରଭୁ ଯୀଶୁ ଯେତେବେଳେ ସେହି କୃଷ ଉପରେ ଥିଲେ ସେତେବେଳେ ସେ ଏହି 22 ଗୀତଟିକୁ ସେଠାରେ ଉପସ୍ଥାପିତ କରିଥିଲେ। ଏପରିକି ସୁସମାଚାର ମଧ୍ୟରେ ଲିପିବଦ୍ଧ ହୋଇଥିବା କୃଷର ସେହି 7 ଉକ୍ତିର ପ୍ରକୃତ ଭାବ ଏହି ଗୀତରେ ଉପସ୍ଥାପିତ କରାଯାଇଥିବାର ଆମେ ଲକ୍ଷ୍ୟ କରିବାକୁ ପାରିବା। କିନ୍ତୁ କ'ଣ ପାଇଁ ସେ ଏତେ ଯାତନା ସହ୍ୟ କଲେ? କ'ଣ ନିଜର ପାପ ପାଇଁ? ନୁହେଁ, ମାତ୍ର ଆମମାନଙ୍କର ପାପ ନିମନ୍ତେ। ସେଥିପାଇଁ ପ୍ରଥମ ପିତର 2 ପର୍ବର 24 ପଦରେ ଲେଖା ଅଛି, ଆମ୍ଭେମାନେ ଯେପରି ପାପ ପ୍ରତି ମୃତ ହୋଇ ଧାର୍ମିକତା ନିମନ୍ତେ ଜୀବନଯାପନ କରୁ, ଏଥିନିମନ୍ତେ ସେ ଆପେ କୃଷ ଉପରେ ନିଜ ଶରୀରରେ ଆମମାନଙ୍କର ସମସ୍ତ ପାପ ବହନ କଲେ। ତାହାଙ୍କ ପ୍ରହାରରେ ତୁମେମାନେ ସୁସ୍ଥ ହୋଇଅଛ। ଆସନ୍ତୁ ତାହେଲେ ଏହି ଗୀତ 22 ପର୍ବଟିକୁ ଅଧ୍ୟୟନ କରିବା ସମୟରେ ଆମେ କେବଳ ସେହି ଖ୍ରୀଷ୍ଟଙ୍କର କୃଷୀୟ ଯାତନା ପ୍ରତି ସମବେଦନା ଜ୍ଞାପନ ନ କରି ନିଜକୁ ସେହି କୃଷ ନିକଟରେ ରଖି ନିଜର ପାପମୟ ତଥା କଳୁଷିତ ଜୀବନ ମଧ୍ୟ ଦେଇ ଖ୍ରୀଷ୍ଟଙ୍କର ସେହି କୃଷୀୟ ଯାତନାକୁ ଉପଲବ୍ଧି କରୁ କରୁ ତାହାଙ୍କ କୃଷ ନିକଟରେ ଆଉଜି ପଡ଼ି କହିବା, ହେ ପ୍ରଭୁ, ମୋର ପାପ ରୋଗରୁ ମୋତେ ସୁସ୍ଥ କର। ଗୀତ 22 ପର୍ବଟି ଏହିପରି ଜଣେ ଦିନହୀନ, ଅସହାୟ ଓ ଈଶ୍ୱର ପରିତ୍ୟକ୍ତ ଜୀବନର ଆର୍ତ୍ତସ୍ୱରରୁ ହିଁ ଆରମ୍ଭ ହୁଏ। ଏହା ଯଦିଓ ଦାଉଦଙ୍କ ଜୀବନର ସେହି ଗଭୀର ଦୁଃଖ ଓ ଯାତନାର ଅନୁଭୂତି ମଧ୍ୟ ଦେଇ ତାହାଙ୍କ ଅନ୍ତରର ଭାବକୁ ପ୍ରକାଶ କରି, ମାତ୍ର ଏହାର ବାସ୍ତବତା ଖ୍ରୀଷ୍ଟଙ୍କର କୃଷାର୍ପିତ ମୃତ୍ୟୁରେ ହିଁ ସଫଳ ହୁଏ। ଏହା ପ୍ରକୃତିରେ ଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରେ, ଯେହେତୁ ଖ୍ରୀଷ୍ଟ ସେହି ଦାଉଦଙ୍କ ବଂଶରୁ ଆଗମନ କଲେ। ଈଶ୍ୱର ଦାଉଦଙ୍କର ଅନୁଭୂତି ମଧ୍ୟ ଦେଇ ଖ୍ରୀଷ୍ଟଙ୍କୁ ପ୍ରକାଶ କରାଇଲେ, ଯାହାର ବାସ୍ତବ ସଫଳତା ଖ୍ରୀଷ୍ଟଙ୍କ ଜୀବନରେ ସାଧିତ ହେଲା। ଦେଖନ୍ତୁ 22 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ଆୟଲତ୍ ହସ୍ ସହର ସ୍ୱରରେ ଦାଉଦଙ୍କର ଗୀତ, ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ତୁମେ କାହିଁକି ମୋତେ ପରିତ୍ୟାଗ କରିଅଛ? ମୋତେ ସାହାଯ୍ୟ କରିବାରୁ ଓ ମୋ ଆର୍ତ୍ତନାଦର ଉକ୍ତିରୁ ତୁମେ କାହିଁକି ଏତେ ଦୂରରେ ରହୁଅଛ? ଦେଖନ୍ତୁ, ଏହା ଥିଲା ପ୍ରକୃତରେ ସେହି କୃଷ ଉପରୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଚତୁର୍ଥ ବାଣୀ, ଏଲି ଏଲି ଲାମା ସବକ୍ଥାନି, ଅର୍ଥାତ୍ ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ତୁମେ ମୋତେ କାହିଁକି ପରିତ୍ୟାଗ କଲ? ହଁ, ଈଶ୍ୱର ତାହାଙ୍କୁ ପରିତ୍ୟାଗ କରିଥିଲେ, କିନ୍ତୁ କାହିଁକି? ସେହି ପ୍ରଭୁ ଯୀଶୁ ମାନବ ଶରୀରରେ ଆମମାନଙ୍କୁ ପାପରୁ ଉଦ୍ଧାର କରିବା ପାଇଁ ଆମମାନଙ୍କର ପାପ ସବୁ ବହନ କରି ନିଜେ ପାପ ସ୍ୱରୂପ ହେଲେ ଓ ସେହି କୃଷରେ ତାହା ହତ କଲେ, ଯେପରି ସେ ଅନେକଙ୍କୁ ଅନନ୍ତ ମୃତ୍ୟୁରୁ ରକ୍ଷା କରିବାକୁ ପାରନ୍ତି। ଏପରି 2 ପର୍ବର 9 ପଦରେ ଲେଖା ଅଛି, କିନ୍ତୁ ଦୂତମାନଙ୍କ ଅପେକ୍ଷା ଯେ ଅଳ୍ପ ସମୟ ନ୍ୟୁନୀକୃତ ହୋଇଥିଲେ ତାହାଙ୍କୁ, ଅର୍ଥାତ୍ ଯୀଶୁଙ୍କୁ, ମୃତ୍ୟୁର ଦୁଃଖଭୋଗ ହେତୁ ଗୌରବ ଓ ସମ୍ଭ୍ରମ ରୂପ ମୁକୁଟ ପରିଧାନ କରିଥିବାର ଦେଖୁଅଛୁ, ଯେପରି ଈଶ୍ୱରଙ୍କ ଅନୁଗ୍ରହରେ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ସେ ମୃତ୍ୟୁ ଆସ୍ୱାଦନ କରନ୍ତି। ବାସ୍ତବରେ ପ୍ରଭୁ ଯୀଶୁ ତାହାଙ୍କର ଜୀବନ ଦ୍ୱାରା ନୁହେଁ, ମାତ୍ର ତାହାଙ୍କର କୃଷୀୟ ମୃତ୍ୟୁ ଦ୍ୱାରା ଅନେକଙ୍କୁ ଉଦ୍ଧାର କରନ୍ତି। ଯୋହନ 1 ପର୍ବର 29 ପଦରେ ଲେଖା ଅଛି, ତହିଁଆର ଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷଶାବକ, ଯେ ଜଗତର ପାପ ବହି ନେଇ ଯାଆନ୍ତି। ଆମେ କୃଷ ଉପରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜଣେ ସିଦ୍ଧ ବ୍ୟକ୍ତି ସ୍ୱରୂପେ ଲକ୍ଷ୍ୟ କରିବାକୁ ପାରୁ। ସେ ଈଶ୍ୱରଙ୍କ ଉପରେ ନିର୍ଭର ଦେବା ନିମନ୍ତେ ଶିକ୍ଷା କରିଥିଲେ, ସେ ତାହାଙ୍କର ସମସ୍ତ କାର୍ଯ୍ୟରେ ତାହାଙ୍କ ଉପରେ ବିଶ୍ୱାସ କରିବା ନିମନ୍ତେ ଶିକ୍ଷା କରିଥିଲେ। ଯୋହନ 8 ପର୍ବର 29 ପଦରେ ଯୀଶୁ ନିଜେ କହନ୍ତି, ମୁଁ ସର୍ବଦା ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରେ। ମାତ୍ର ସେହି ନୈରାଶ୍ୟପୂର୍ଣ୍ଣ ଓ ଉପାୟହୀନ ସମୟରେ ସେ ଈଶ୍ୱରଙ୍କ ଦ୍ୱାରା ପରିତ୍ୟକ୍ତ ହୋଇଥିଲେ। ତାଙ୍କ ନିମନ୍ତେ ଆଉ କୌଣସି ସ୍ଥାନ ନଥିଲା କି ସାହାରା ନଥିଲା, ସେ ପୂରାପୂରି ପରିତ୍ୟକ୍ତ ହୋଇଥିଲେ। କୌଣସି ବ୍ୟକ୍ତି ସେହିପରି ଅନୁଭୂତି ମଧ୍ୟ ଦେଇ ଗତି କରିନାହାନ୍ତି। ସେ ସେହି କୃଷ ଉପରେ ଶେଷ ତିନି ଘଣ୍ଟା ସମୟର ଅନ୍ଧକାର ମଧ୍ୟରେ ପରିତ୍ୟକ୍ତ ହୋଇଥିଲେ, କାରଣ ସେ ଆମମାନଙ୍କ ନିମନ୍ତେ ପାପ ସ୍ୱରୂପ ହେଲେ, ସେ ସେହି ପାପ ନିମନ୍ତେ ପ୍ରାୟଶ୍ଚିତ ବଳି ସ୍ୱରୂପ ହେଲେ। ସେ କିଛି ସମୟ ନିମନ୍ତେ ପରିତ୍ୟକ୍ତ ହୋଇଥିଲେ, ମାତ୍ର ଈଶ୍ୱରଙ୍କ ପ୍ରେମ ତାହାଙ୍କ ପ୍ରତି ଉଣା ହୋଇନଥିଲା, କାରଣ ସେହି ସମୟରେ ପିତା ଈଶ୍ୱର ଖ୍ରୀଷ୍ଟଙ୍କଠାରେ ତାହାଙ୍କ ସହିତ ଜଗତକୁ ସମ୍ମିଳିତ କରାଉଥିଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ମଧ୍ୟ କହନ୍ତି, ଯାହାକି ଯୋହନ ଷୋହଳ ପର୍ବର 32 ପଦରେ ଲେଖା ଅଛି, ଦେଖ ସମୟ ଆସୁଅଛି, ହଁ ଆସିଲାଣି, ଯେତେବେଳେ ତୁମେମାନେ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକ ଆପଣା ଆପଣା ଘରକୁ ପଳାଇଯିବ, ଆଉ ମୋତେ ଏକାକୀ ପରିତ୍ୟାଗ କରିବ, ତଥାପି ମୁଁ ଏକାକୀ ନୁହେଁ, କାରଣ ପିତା ମୋ ସାଙ୍ଗରେ ଅଛନ୍ତି। ପ୍ରଭୁ ଯୀଶୁ ଯେତେବେଳେ ଶତ୍ରୁ ହସ୍ତରେ ଧରାଗଲେ, ସେତେବେଳେ ପିତା ତାହାଙ୍କ ସହିତରେ ଥିଲେ। ସେ ଯେତେବେଳେ ପ୍ରହାରିତ ହେଲେ, ସେତେବେଳେ ପିତା ଈଶ୍ୱର ତାହାଙ୍କ ସହିତରେ ଥିଲେ। ସେ ଯେତେବେଳେ ସେହି କୃଷରେ କଣ୍ଟାବିଧ ହେଲେ, ସେତେବେଳେ ମଧ୍ୟ ପିତା ଈଶ୍ୱର ତାହାଙ୍କ ସହିତରେ ଥିଲେ। ମାତ୍ର ସେହି ଶେଷ ତିନି ଘଣ୍ଟା ସମୟରେ ସେ ନିଜକୁ ପ୍ରାୟଶ୍ଚିତ ବଳି ସ୍ୱରୂପେ ଉତ୍ସର୍ଗ କଲେ ଓ ତାହାଙ୍କୁ ଚୂର୍ଣ୍ଣ କରିବାକୁ ପିତା ଈଶ୍ୱରଙ୍କର ସନ୍ତୋଷ ହେଲା। କିନ୍ତୁ ସେ କହନ୍ତି, କାହିଁକି ତୁମେ ମୋତେ ପରିତ୍ୟାଗ କଲ? ଏହା ଅଧୈର୍ଯ୍ୟ ହେତୁ ନୁହେଁ, କିମ୍ବା ନୈରାଶ୍ୟତା ହେତୁ ନୁହେଁ, କିମ୍ବା ସନ୍ଦେହ ହେତୁ ନୁହେଁ, ମାତ୍ର ଏହା ଥିଲା ତାଙ୍କ ହୃଦୟର ଗଭୀର ଦୁଃଖ ଓ ଯାତନା, ଯାହାକି ମନୁଷ୍ୟର ପାପ ନିମନ୍ତେ ତାହାଙ୍କର ସରଳ ତଥା ପବିତ୍ର ଜୀବନ ମଧ୍ୟରୁ ପ୍ରକାଶିତ ହୋଇଥିଲା। ସେ ଏକାକୀ ପରିତ୍ୟକ୍ତ ହୋଇଥିଲେ, ସେ ଏକାକୀ ସମଗ୍ର ଜଗତର ପାପର ଭାର ବହନ କରି ପରିତ୍ୟକ୍ତ ହୋଇଥିଲେ। ପବିତ୍ର ଈଶ୍ୱର ଯଦିଓ ପାପୀକୁ ପ୍ରେମ କରନ୍ତି, ମାତ୍ର ସେ ପାପକୁ ଘୃଣା କରନ୍ତି, ତେଣୁକରି ସେ ନିଜର ପ୍ରିୟ ପୁତ୍ରଙ୍କୁ ମଧ୍ୟ ସେହି ଶେଷ ତିନି ଘଣ୍ଟା ନିମନ୍ତେ ପରିତ୍ୟାଗ କରିଥିଲେ, କାରଣ ସେ ଆମମାନଙ୍କର ପାପ ସବୁ ବହନ କରି ନିଜେ ପାପସ୍ୱରୂପ ହେଲେ ଓ ସେହି କୃଷରେ ତାହା ହତ କରି ପିତା ଈଶ୍ୱରଙ୍କର ମହତ ଅଭିମତକୁ ସଫଳ କଲେ। ଏହାପରେ 22 ପର୍ବର 7 ଓ 8 ପଦରେ ଏହିପରି ଲେଖା ଅଛି, ମୋତେ ଦେଖିବା ଲୋକ ସମସ୍ତେ ମୋତେ ପରିହାସ କରନ୍ତି, ସେମାନେ ଓଷ୍ଠ ଲମ୍ବାଇ ମସ୍ତକ ହଲାଇ କହନ୍ତି, ସଦାପ୍ରଭୁଙ୍କଠାରେ ସେ ଆପଣାକୁ ସମର୍ପଣ କଲା, ସେ ତାହାକୁ ଉଦ୍ଧାର କରନ୍ତୁ, ସେ ତାହାଠାରେ ସନ୍ତୁଷ୍ଟ, ତେଣୁ ସେ ତାହାକୁ ଉଦ୍ଧାର କରନ୍ତୁ। ଏହା ଥିଲା ସେହି ନିଷ୍ଠୁର ହୃଦୟ ବିଶିଷ୍ଟ ଅର୍ଥାତ୍ ନିଷ୍ଠୁର ଫାରୁସୀମାନଙ୍କର ଖ୍ରୀଷ୍ଟଙ୍କ ପ୍ରତି ପାଶବିକ ଅତ୍ୟାଚାର, ଏପରିକି ସେମାନେ ତାହାଙ୍କୁ କୃଶରେ ଚଢ଼ାଇ ସାରିବା ପରେ ମଧ୍ୟ ସେହି ସ୍ଥାନରେ ବସି ସେହିସବୁ କାରୁଣ୍ୟ ଦୃଶ୍ୟକୁ ଦେଖୁଥିଲେ ଓ ଖ୍ରୀଷ୍ଟଙ୍କୁ ପରିହାସ କରୁଥିଲେ। ଏହାପରେ ପ୍ରଭୁ ଯୀଶୁ ସେମାନଙ୍କର ଏ ପ୍ରକାର କାର୍ଯ୍ୟକଳାପକୁ ଦେଖି ପିତାଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ପିତ, ଏମାନେ କ'ଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ, ଏମାନଙ୍କୁ କ୍ଷମା କର, ଯଦି ସେ ତାହା କହିନଥାନ୍ତେ ତାହେଲେ ସେହି ଲୋକମାନେ ସେଦିନ ଅକ୍ଷମଣୀୟ ପାପ କରିଥାନ୍ତେ, ମାତ୍ର ସେମାନେ ତାହା କରିନଥିଲେ, କାରଣ ସେ ସେମାନଙ୍କ ପାପ ନିମନ୍ତେ କ୍ଷମା ପ୍ରାର୍ଥନା କରିଥିଲେ। ଆମେ ଜାଣୁ ଯେ ସେହି ସତସେନାପତି ଯିଏକି ସେହି ଧ୍ୱଂସମୂଳକ କାର୍ଯ୍ୟର ଦାୟିତ୍ୱଭାର ନେଇଥିଲେ, ସେ ଉଦ୍ଧାରପ୍ରାପ୍ତ ହୋଇଥିଲେ, ଏପରିକି ତାର୍ସର ସାଉଲଙ୍କୁ ମିଶାଇ ଅନେକ ଫାରୁସୀ ମଧ୍ୟ ଯେଉଁମାନେ କି ଏହି ଦଳର ଅନ୍ତର୍ଭୁକ୍ତ ଥିଲେ ସେମାନେ ଉଦ୍ଧାରପ୍ରାପ୍ତ ହୋଇଥିଲେ। ଏହାପରେ ଗୀତ 22 ପର୍ବର 9 ପଦରୁ 14 ପଦ ମଧ୍ୟରେ କୃଷର ଆଉ ଏକ ବାଣୀ ପ୍ରକାରାନ୍ତରେ ପ୍ରକାଶିତ ହୋଇଥିବାର ଆମେ ଲକ୍ଷ୍ୟ କରିବାକୁ ପାରିବା, ତାହା ହେଉଛି, ଗୋ ନାରୀ ଦେଖ ତୁମର ପୁତ୍ର। 22 ପର୍ବର 9 ଓ 10 ପଦରେ ଏହିପରି ଲେଖା ଅଛି, ମାତ୍ର ତୁମେ ହିଁ ମୋତେ ଗର୍ଭରୁ ବାହାର କରି ଆଣିଅଛ, ମୁଁ ଆପଣା ମାତୃକୋଳରେ ଥିବା ସମୟରେ ତୁମେ ମୋର ବିଶ୍ୱାସ ଜନ୍ମାଇଅଛ, ଗର୍ଭରୁ ମୁଁ ତୁମଠାରେ ସମର୍ପିତ ହୋଇଥିଲି, ମୋର ମାତାର ଉଦରରୁ ତୁମେ ମୋର ପରମେଶ୍ୱର ଅଟ। ଏହା ହିଁ ଥିଲା ସମ୍ଭବତଃ ପ୍ରଭୁ ଯୀଶୁଙ୍କର ହୃଦୟର ଭାବ ଯେତେବେଳେ କି ସେ କୃଶରେ ଥାଇ ଯୋହନଙ୍କ ସହିତ ତାହାଙ୍କର ମାତାଙ୍କୁ ଛିଡ଼ା ହୋଇଥିବାର ଦେଖି କହିଲେ, ଗୋ ନାରୀ ଦେଖ ତୁମର ପୁତ୍ର। ସେ ମାତୃହୃଦୟର ବାସ୍ତବ ପ୍ରେମକୁ ଅନୁଭବ କରିପାରିଥିଲେ। ସେ ସେହି ବେଥଲେହେମରେ ତାହାଙ୍କର ଜନ୍ମ ସମୟକୁ ଫେରିଯାଇଥିଲେ ଓ ସେ ପିତାଙ୍କୁ ଏହିପରି କହିଥିଲେ। ଗାଲିଲିର କାନାନଗରର ବିବାହରେ ଯେତେବେଳେ ଯୀଶୁଙ୍କର ମାତା ଯୀଶୁଙ୍କର ମସିହତ୍ୱକୁ ଦେଖାଇବା ନିମନ୍ତେ ଓ ତାହାଙ୍କର କୁମାରୀ ଗର୍ଭରୁ ଜନ୍ମଗ୍ରହଣ କରିବାର ବିଷୟକୁ ପ୍ରମାଣିତ କରିବା ନିମନ୍ତେ ତାହାଙ୍କୁ କିଛି କରିବା ନିମନ୍ତେ କହିଲେ, ସେତେବେଳେ ସେ ତାହାଙ୍କୁ ଏହିପରି ଉତ୍ତର ଦେଇଥିଲେ, ଗୋ ନାରୀ ତୁମ୍ଭ ସହିତ ମୋହର କି ସମ୍ପର୍କ? ମୋର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇନାହିଁ। ମାତ୍ର ସେଠାରେ ସେହି କୃଶ ଉପରେ ଥାଇ ସେ କହୁଅଛନ୍ତି, ଗୋ ନାରୀ, ଦେଖ ତୁମ୍ଭର ପୁତ୍ର। ତାହାଙ୍କର ସମୟ ଆସି ଉପସ୍ଥିତ ହୋଇଯାଇଅଛି। ଏହି ଜଗତକୁ ଆଗମନ କରିବାର ଅଭିପ୍ରାୟ ସାଧିତ ହୋଇଅଛି। ଏହା ହିଁ ଥିଲା ପୃଥିବୀର ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ଏହାପରେ ବାଇଶ ପର୍ବର ବାରପଦରୁ ଚଉଦ ପଦ ମଧ୍ୟରେ ଯେଉଁମାନେ ତାହାଙ୍କୁ କୃଷାର୍ପିତ କରୁଥିଲେ ସେମାନଙ୍କ ଆଡ଼କୁ ତାହାଙ୍କର ଚିନ୍ତାଧାରା ଓ ଦୃଷ୍ଟି ଫେରିଯିବାର ଆମେ ଲକ୍ଷ୍ୟ କରିବାକୁ ପାରୁ। ଏହିପରି ଲେଖା ଅଛି, ଅନେକ ବୃଷ ମୋତେ ବେଷ୍ଟନ କରିଅଛନ୍ତି, ବାସନର ବଳବାନ ବୃଷଗଣ ମୋତେ ଘେରିଅଛନ୍ତି, ସେମାନେ ଗ୍ରାସେଚ୍ଛୁ ଓ ଗର୍ଜନକାରୀ ସିଂହତୁଲ୍ୟ ମୋ ପ୍ରତି ମୁଖ ମେଲାଇଅଛନ୍ତି, ମୁଁ ଜଳ ପରି ଢଳା ହେଉଅଛି ଓ ମୋର ସବୁ ଅସ୍ଥି ସନ୍ଧିରୁ ଖସି ପଡ଼ୁଅଛି, ମୋର ହୃଦୟ ମହାୟମ ପରି ହୋଇଅଛି, ତାହା ମୋ ଅନ୍ତର ମଧ୍ୟରେ ତରଳିଯାଏ। ଆସନ୍ତୁ ଏହାପରେ ଆମେ ଏହି ବାଇଶ ପର୍ବର ପନ୍ଦରରୁ ଅଠର ପଦ ମଧ୍ୟରେ କୃଷର ଆଉ ଏକ ବାଣୀ, ଯାହାକି ମୋତେ ତୃଷା ଲାଗୁଅଛି, ତହିଁର ଭାବ ପ୍ରକାରାନ୍ତରେ ପ୍ରକାଶ କରାଯାଇଥିବାର ଆମେ ଲକ୍ଷ୍ୟ କରିବାକୁ ପାରିବା। ଏପରିକି ସେ ସେହି କୃଷରେ ଟଙ୍ଗାଯାଇ ମୃତ୍ୟୁ ନିମନ୍ତେ ପ୍ରସ୍ତୁତ ହେଉଥିବା ସମୟରେ ଓ ତାହାଙ୍କଠାରୁ ଅତ୍ୟଧିକ ଝାଳ ବୋହିଯିବା ସମୟରେ ସେ ସେହି ତୃଷାର ଯନ୍ତ୍ରଣାକୁ ଅନୁଭବ କରୁଥିଲେ। ବାଇଶ ପର୍ବର ପନ୍ଦର ପଦରେ ଏହିପରି ଲେଖା ଅଛି, ମୋହର ବଳ ଖପରା ପରି ଶୁଷ୍କ ହୋଇଅଛି, ଆଉ ମୋହର ଜିହ୍ୱା ତାଳୁରେ ଲାଗିଯାଉଅଛି, ପୁଣି ତୁମ୍ଭେ ମୋହର ମୃତ୍ୟୁର ଧୂଳିକି ଆଣିଅଛ। ସେହି କୃଷର ତଳେ ଥାଇ ସେମାନେ ଶୁଣିବାକୁ ପାରିଲେ, ମୋତେ ତୃଷା ଲାଗୁଅଛି। ଏହାପରେ ବାଇଶ ପର୍ବର ଷୋହଳ ପଦରେ ଲେଖା ଅଛି, କାରଣ କୁକୁରମାନେ ମୋତେ ବେଷ୍ଟନ କରିଅଛନ୍ତି, ଦୂରାଚାରୀମାନଙ୍କ ମଣ୍ଡଳୀ ମୋତେ ବେଢ଼ିଅଛନ୍ତି, ସେମାନେ ମୋହର ହସ୍ତପାଦ ବିଦ୍ଧ କରିଅଛନ୍ତି। ଏଠାରେ ସେହି କୁକୁରମାନଙ୍କୁ ବିଜାତୀୟମାନଙ୍କ ସହିତ ତୁଳନା କରାଯାଏ। ବିଜାତୀୟମାନଙ୍କୁ କୁକୁର ବୋଲି ନାମକରଣ କରାଯାଏ। ତାହାଙ୍କର ହସ୍ତ ଓ ପାଦ ବିଧ ହେବା ବିଷୟ ତାହାଙ୍କର ପ୍ରକୃତ କୃଷାର୍ପିତର ବିଷୟକୁ ପ୍ରକାଶ କରେ। ଏହାପରେ ବାଇଶ ପର୍ବର ସତର ଅଠର ପଦରେ ଲେଖା ଅଛି, ମୁଁ ଆପଣା ଅସ୍ଥି ସବୁ ଗଣିପାରେ, ସେମାନେ ମୋତେ ଅନାଇ ଚାହି ରହିଥାନ୍ତି, ସେମାନେ ଆପଣାମାନଙ୍କ ମଧ୍ୟରେ ମୋହର ବସ୍ତ୍ର ବିଭାଗ କରନ୍ତି ଓ ସେମାନେ ମୋ ଉତ୍ତରୀୟ ବସ୍ତ୍ର ପାଇଁ ଗୁଲିବାଣ୍ଟ କରନ୍ତି। ଦେଖନ୍ତୁ, ସେମାନେ ତାହାଙ୍କର ବସ୍ତ୍ର ନେଇ ତହିଁର ଅଧିକାରୀ ହେବା ନିମନ୍ତେ ଗୁଲିବାଣ୍ଟ କଲେ। ସେମାନେ ତାହାଙ୍କୁ ଉଲଗ୍ନ କରି କୃଷାର୍ପିତ କଲେ। ଯେପରି ଆପଣ ଓ ମୁଁ ଆମେ ଖ୍ରୀଷ୍ଟଙ୍କର ଧାର୍ମିକତା ରୂପ ବସ୍ତ୍ରରେ ବସ୍ତ୍ରାନ୍ୱିତ ହେବୁ ଓ ଅନନ୍ତକାଳ ପର୍ଯ୍ୟନ୍ତ ଈଶ୍ୱରଙ୍କ ସମ୍ମୁଖରେ ଛିଡ଼ା ହେବା ନିମନ୍ତେ ସମର୍ଥ ହେବାକୁ ପାରୁ। ସେ ଆମମାନଙ୍କ ନିମନ୍ତେ କ୍ଷତବିକ୍ଷତ ହେଲେ। ଏହାପରେ ବାଇଶ ପର୍ବର ଉଣେଇଶରୁ ବାଇଶ ପଦ ମଧ୍ୟରେ ଆମେ କୃଷର ଆଉ ଏକ ବାଣୀ ଲକ୍ଷ୍ୟ କରିବାକୁ ପାରୁ, ଆଉ ତାହା ହେଉଛି, ହେ ପିତ, ତୁମ୍ଭ ହସ୍ତରେ ମୁଁ ଆପଣଙ୍କର ଆତ୍ମା ସମର୍ପଣ କରୁଅଛି। ଏଠାରେ ଏହିପରି ଲେଖା ଅଛି, ମାତ୍ର ହେ ସଦାପ୍ରଭୁ, ତୁମେ ମୋଠାରୁ ଦୂରବର୍ତ୍ତୀ ହୁଅ ନାହିଁ, ହେ ମୋର ଆଶ୍ରୟ, ତୁମେ ମୋର ସାହାଯ୍ୟ ପାଇଁ ସତ୍ୱର ହୁଅ, ଖଡ଼ଗରୁ ମୋ ପ୍ରାଣକୁ ଓ କୁକୁରର ବଳରୁ ମୋର ଏକମାତ୍ର ଆତ୍ମାକୁ ଉଦ୍ଧାର କର, ସିଂହର ମୁଖରୁ ମୋତେ ନିସ୍ତାର କର, ହଁ, ଅରଣାର ଶୃଙ୍ଗରୁ ରକ୍ଷା କରି ତୁମେ ମୋତେ ଉତ୍ତର ଦେଇଅଛ, ମୁଁ ଆପଣା ଭ୍ରାତୃଗଣ ନିକଟରେ ତୁମ୍ଭ ନାମ ପ୍ରଚାର କରିବି, ସମାଜ ମଧ୍ୟରେ ମୁଁ ତୁମର ପ୍ରଶଂସା କରିବି। ଅନ୍ୟ ଅର୍ଥରେ କହିବାକୁ ଗଲେ ପ୍ରଭୁ ଯୀଶୁ କହନ୍ତି, ହେ ପିତ, ତୁମ୍ଭ ହସ୍ତରେ ମୁଁ ଆପଣଙ୍କର ଆତ୍ମା ସମର୍ପଣ କରୁଅଛି। ବର୍ତ୍ତମାନ ଯେତେବେଳେ ଆମେ ଏହି ବାଇଶ ପର୍ବର ବାଇଶ ପଦ ମଧ୍ୟକୁ ଆସୁଅଛୁ, ଆମେ ଏକ ଚମତ୍କାର ପରିବର୍ତ୍ତନ ତଥା ଭିନ୍ନତା ଲକ୍ଷ୍ୟ କରିବାକୁ ପାରୁଅଛୁ। ଏଥିପୂର୍ବରୁ ଆମେ ଏହି ବାଇଶ ପର୍ବରେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ସେହି ଦୁଃଖଭୋଗକୁ ଲକ୍ଷ୍ୟ କରୁଥିଲୁ, ମାତ୍ର ବର୍ତ୍ତମାନ ଆମେ ସେହି ଗୌରବ ଓ ମହିମାକୁ ଲକ୍ଷ୍ୟ କରିବାକୁ ଯିବା। ବାଇଶ ପଦରେ ଲେଖା ଅଛି, ମୁଁ ଆପଣା ଭ୍ରାତୃଗଣ ନିକଟରେ ତୁମ୍ଭ ନାମ ପ୍ରଚାର କରିବି, ସମାଜ ମଧ୍ୟରେ ମୁଁ ତୁମର ପ୍ରଶଂସା କରିବି। ମୁଁ ଭାବେ ଯେ ସେ ଏହି ଗୀତଟିକୁ ସମ୍ପୂର୍ଣ୍ଣ ଭାବେ ସେହି କୃଷ ଉପରେ ପ୍ରକାଶ କରିଥିଲେ। ସେ ପରାଜିତ ହୋଇ ମୃତ୍ୟୁବରଣ କରିନଥିଲେ, କାରଣ ଯେତେବେଳେ ସେ ସେହି ଦୁଃଖଭୋଗର ଅନ୍ତିମ ପର୍ଯ୍ୟାୟରେ ଆସି ପହଞ୍ଚିଥିଲେ, ସେତେବେଳେ ସେ କହିଲେ, ଏ ସେହି ସୁଷମାଚାର ଯାହାକି ପ୍ରଚାରିତ ହେବ, ମୁଁ ଆପଣା ଭ୍ରାତୃଗଣ ନିକଟରେ ତୁମ୍ଭ ନାମ ପ୍ରଚାର କରିବି। ପିତର ପ୍ରେରିତ ଚାରିପର୍ବର ବାରପଦରେ ଏହିପରି କହନ୍ତି, ତାହାଙ୍କ ଛଡ଼ା ଆଉ କାହାଠାରେ ପରିତାଣ ନାହିଁ, କାରଣ ଯାହାଦ୍ୱାରା ଆମମାନଙ୍କୁ ପରିତାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଏ ନାହିଁ। ଏହା ହିଁ ହେଉଛି ତହିଁର ସଫଳତା। ମୁଁ ଆପଣା ଭ୍ରାତୃଗଣ ନିକଟରେ ତୁମ୍ଭ ନାମ ପ୍ରଚାର କରିବି। ଏହାପରେ ବାଇଶ ପର୍ବର ପଚିଶ ଓ ଛବିଶ ପଦ ମଧ୍ୟରେ ଆମେ କୃଷର ଆଉ ଏକ ବାଣୀ ପ୍ରକାରାନ୍ତରେ ପ୍ରକାଶ କରାଯାଇଥିବାର ଲକ୍ଷ୍ୟ କରୁଅଛୁ, ଆଉ ତାହା ହେଉଛି, ଆଜି ତୁମେ ମୋ ସହିତ ପାରଦେଶରେ ଉପସ୍ଥିତ ହେବ। ସେହି ଡକାୟତ କୃଷ ଉପରେ ଥାଇ କହିଲା, ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ। ଖ୍ରୀଷ୍ଟ ତାହାଙ୍କର ମାନତ ପୂର୍ଣ୍ଣ କରିବାକୁ ଯାଇ ସେହି ଡକାୟତକୁ କହନ୍ତି, ଆଜି ତୁମେ ମୋ ସହିତ ପାରଦେଶରେ ଉପସ୍ଥିତ ହେବ। ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ ତାଙ୍କର ପ୍ରଶଂସା କରିବା ନିମନ୍ତେ ସେହି ସ୍ଥାନରେ ଉପସ୍ଥିତ ହେବେ, ଓ ସେହି ଯେଉଁ ଡକାୟତକୁ ସେ ତାହାଙ୍କ ସହିତରେ ସେହିଦିନ ନେଇଯାଇଥିଲେ ସେ ମଧ୍ୟ ତାହାଙ୍କର ପ୍ରଶଂସା କରିବେ। ରୋମିଓମାନଙ୍କର ନୀତିନିୟମ ଅନୁଯାୟୀ ସେହି ଡକାୟତ ଯଦିଓ ଏହି ଜଗତରେ ଜୀବନଯାପନ କରିବା ନିମନ୍ତେ ଅସମର୍ଥ ହୋଇଥିଲା, ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାହାଙ୍କର ସେହି କୃଷ୍ୟ ମୃତ୍ୟୁ ଦ୍ୱାରା ତାହାଙ୍କୁ ସ୍ୱର୍ଗ ରାଜ୍ୟର ଅଧିକାରୀ ହେବା ନିମନ୍ତେ ସମର୍ଥ କରାଇଲେ। ଏହାପରେ ବାଇଶ ପର୍ବର ଏକତିରିଶ ପଦରେ କୃଷର ଆଉ ଏକ ବାଣୀ ପ୍ରକାରାନ୍ତରେ ପ୍ରକାଶ କରାଯାଇଥିବାର ଆମେ ଲକ୍ଷ୍ୟ କରୁଅଛୁ, ତାହା ହେଉଛି ସମାପ୍ତ ହେଲା। ଏହା ଥିଲା ଶେଷ ଶବ୍ଦ ଯାହାକି ସେ କୃଷ ଉପରେ କହିଥିଲେ। ଏକତିରିଶ ପଦରେ ଲେଖା ଅଛି, ସେମାନେ ଆସି ଭବିଷ୍ୟତରେ ଜାତ ହେବା ଲୋକଙ୍କ ନିକଟରେ ତାହାଙ୍କ ଧାର୍ମିକତା ପ୍ରଚାର କରି କହିବେ, ସେ ଏହା ସାଧନ କରିଅଛନ୍ତି। ଏହା ସେହି ଈଶ୍ୱରଙ୍କର ଧାର୍ମିକତାକୁ ପ୍ରକାଶ କରେ ଯାହାକି ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ଖ୍ରୀଷ୍ଟ ଯୀଶୁ ତାହା ସାଧନ କରିଅଛନ୍ତି। ସେ ଏହା ସାଧନ କରିଅଛନ୍ତି ଯାହାର ଅର୍ଥ ସମାପ୍ତ ହେଲା, ଅର୍ଥାତ୍ ସେହି ଧାର୍ମିକତା ଓ ଉଦ୍ଧାରର କାର୍ଯ୍ୟ ସମାପ୍ତ ହେଲା। ଏଥିରେ ଆପଣ ଆଉ ଅନ୍ୟ କିଛି ଯୋଗ କରିପାରିବେ ନାହିଁ। ପ୍ରଭୁ ଯୀଶୁ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ତାହା ସାଧନ କରିଅଛନ୍ତି। ଆପଣଙ୍କୁ ସେ ଗୋଟିଏ କଥା କହନ୍ତି, ଆପଣ ତାହା ବିଶ୍ୱାସର ସହିତ ଗ୍ରହଣ କରନ୍ତୁ ଓ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ, କାରଣ ପରିତାଣ ହେଉଛି ଈଶ୍ୱରଙ୍କର ଅନୁଗ୍ରହର ଦାନ ଯାହାକି ସେ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ସମଗ୍ର ମାନବଜାତି ପ୍ରତି ପ୍ରକାଶ କରିଅଛନ୍ତି। ଯଦି ଆପଣ ତାହାକୁ ଅଗ୍ରାହ୍ୟ କରନ୍ତି, ତାହେଲେ ଈଶ୍ୱର ମଧ୍ୟ ଆପଣଙ୍କୁ ଅଗ୍ରାହ୍ୟ କରିବେ। ତେଣୁ ପ୍ରିୟ ବନ୍ଧୁ, ଗୀତ ବାଇଶ ପର୍ବଟି ଆମମାନଙ୍କ ଉଦ୍ଧାରକର୍ତ୍ତାଙ୍କର ହୃଦୟର ଭାବକୁ ପ୍ରକାଶ କରେ, ଯାହାକି କୃଷୀୟ ଯନ୍ତ୍ରଣା ମଧ୍ୟ ଦେଇ କୃଷର ସେହି ସପ୍ତବାଣୀର ମାଧ୍ୟମରେ ପ୍ରକାଶ ପାଇଥିଲା ଆମମାନଙ୍କର ଉଦ୍ଧାର ସାଧନ ନିମନ୍ତେ। ପ୍ରିୟ ବନ୍ଧୁ, ସେ ତାଙ୍କର ସେହି ଉଦ୍ଧାରର କାର୍ଯ୍ୟ ସମ୍ପନ୍ନ କଲେ। ଆମ୍ଭେମାନେ ସେହି ପରିତାଣ କିଣିପାରିବା ନାହିଁ କି ନିଜର ଧାର୍ମିକତା ବଳରେ ପ୍ରାପ୍ତ ହୋଇପାରିବା ନାହିଁ, ମାତ୍ର ଆମେ ଏହାକୁ ଈଶ୍ୱରଙ୍କର ଦାନ ସ୍ୱରୂପେ ବିଶ୍ୱାସରେ ଗ୍ରହଣ କରିପାରିବା, କାରଣ ସେ ଏହା ସାଧନ କରିଅଛନ୍ତି। ପ୍ରିୟ ବନ୍ଧୁ, ଆଜି କ'ଣ ଆମେ ବାସ୍ତବରେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଛୁ କି? ଆଜି କ'ଣ ଆମେ ତାହାଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିପାରିଛୁ କି? ମାତ୍ର ଈଶ୍ୱର ଏବେ ବି ଆମମାନଙ୍କୁ ସୁଯୋଗ ଦିଅନ୍ତି ଯେପରି ଆମେ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ସେହି ଅନୁଗ୍ରହର ଅଧିକାରୀ ହେଉ। ପ୍ରିୟ ବନ୍ଧୁ, ବର୍ତ୍ତମାନ ହେଉଛି ଅନୁଗ୍ରହର ସମୟ। ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ଲାଗି ଆଜି ଆମମାନେ ଜଗତ ମଧ୍ୟରେ ବଞ୍ଚି ରହିବା ପାଇଁ ସୁଯୋଗ ପାଇଛୁ। ଯଦି ଆମମାନେ ଆମମାନଙ୍କ ଜୀବନକୁ ସମୀକ୍ଷା କରିବା, ତାହେଲେ ଆମେ ଏହି ଜଗତ ମଧ୍ୟରେ ଗୋଟିଏ ମୁହୂର୍ତ୍ତ ବଞ୍ଚି ରହିବା ପାଇଁ ମଧ୍ୟ ଯୋଗ୍ୟ ହୋଇପାରିନଥାନ୍ତୁ। କିନ୍ତୁ ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ ଯେ ପ୍ରଭୁ ଆମମାନଙ୍କୁ ପାପରୁ ଉଦ୍ଧାର କରିବା ନିମନ୍ତେ ନିଜେ ପ୍ରାୟଶ୍ଚିତ ବଳି ସ୍ୱରୂପ ହେଲେ। ସେ ଆମମାନଙ୍କ ନିମନ୍ତେ ସେହି କୃଷୀୟ ଯନ୍ତ୍ରଣା ସହ୍ୟ କଲେ। ସେ ଆମମାନଙ୍କ ନିମନ୍ତେ ସମସ୍ତ ନିନ୍ଦା, ତାଡ଼ନା, ଅପମାନ ସହ୍ୟ କଲେ, ଯେପରି ସେ ଆମମାନଙ୍କୁ ଶାନ୍ତି ଦେଇପାରନ୍ତି, ସୁସ୍ଥତା ଦେଇପାରନ୍ତି, ବିଶ୍ରାମ ଦେଇପାରନ୍ତି, ପାପରୁ ଉଦ୍ଧାର କରି ଅନନ୍ତ ଜୀବନର ଅଧିକାରୀ କରାଇପାରନ୍ତି, ପିତା ଈଶ୍ୱରଙ୍କର ସନ୍ତାନତ୍ୱର ଅଧିକାରୀ କରାଇପାରନ୍ତି, ଆମମାନଙ୍କୁ ସେହି ଧାର୍ମିକତାର ବସ୍ତ୍ର ରୂପେ ବସ୍ତ୍ରାନ୍ୱିତ କରିପାରନ୍ତି। ବାସ୍ତବରେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଉଲଗ୍ନ ହେଲେ, ଯେପରି ଆମମାନଙ୍କୁ ସେ ସେହି ଧାର୍ମିକତାର ବସ୍ତ୍ରରେ ବସ୍ତ୍ରାନ୍ୱିତ କରିପାରନ୍ତି। ବାସ୍ତବରେ ସେ ଆମମାନଙ୍କ ନିମନ୍ତେ ଦରିଦ୍ର ହେଲେ, ଯେପରି ସେ ଆମମାନଙ୍କୁ ଆତ୍ମିକ ଜୀବନରେ ଧନବାନ କରିପାରନ୍ତି। ସେ ଆମମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଏବଂ ମୃତ୍ୟୁରୁ ବିଜୟୀ ହେଲେ, ଯେପରି ସେ ଆମମାନଙ୍କୁ ମୃତ୍ୟୁରୁ ଉଦ୍ଧାର କରି ଅନନ୍ତ ଜୀବନରେ ପ୍ରବେଶ କରାଇପାରନ୍ତି। ପ୍ରିୟ ବନ୍ଧୁ, ବାସ୍ତବରେ ସେ ଆମମାନଙ୍କ ନିମନ୍ତେ ଏହି ସମସ୍ତ ସାଧନ କଲେ। ତେଣୁ ଆସୁ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ତାଙ୍କର ସନ୍ତୋଷ ଭାଜନ ହେବା ପାଇଁ ଚେଷ୍ଟା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বর বাক্য শুণবা নিমন্তে সময় দিয়ে আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহাঙ্কর প্রেম বিষয়ে অধিক জাঁয়া চাহিদি, যাকি আপনার পাপর উদ্ধার পাইব নিমন্তে পথ দেখাইব, তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, odia.ttb@radio882.com। তবে আজ এইখানে রাখুছি। প্রভু যীশু আপনাদের আশীর্বাদ করুন। নমস্কার।